ओम शांति। आज 9 अगस्त 2025 रो महावाक्य बाबा सारे कहुचंती मिथ्या बच्चे एही पुरुषोत्तम संगम जुग कल्याणकारी जुग अटे। एही जुग रे ही पाठ पढ़ा आधार रे तुमको श्री कृष्ण पुरी रो मालिक हेबार अछि। आज रे प्रश्न, बाबा माता मानंक उपरे ज्ञान रो कलश काहे कि रखिछंती? केउ एक परंपरा भारत ही चालु भारत रे ही चालुछि? बाबा उत्तर कहते, पवित्रतार राखी बांधि समस्त पतित रू पावन करने बाबा माता मान ज्ञान कलश रखी था। रक्षाबंधन पर्व भारत परंपरा अटे। एथिरे भौणी भाई को राखी बांधि थाए, यह पवित्रतार चिन्ह। बाबा कहते, पाने जदि तुम्हें केवल मत ही मन पक तेरे पवित्र हो पवित्र दुनिया मालिक हो पार। आजिर गीत, भला नाच से निराला और कोई नहीं। ओम शांति। यह भोलानाथ महिमा जो कही था दाता, तुम्हें पिला माने जानुछ जे श्री लक्ष्मी नारायण को एही राज्य भाग्य किए देइछंती? निश्चित रूपे भगवान देइथिबे, काहिके ना स्वर्गर स्थापना तो से ही करुछंती ना। स्वर्गर बादशाही भोलानाथ जेपरी लक्ष्मी नारायण को देपरी कृष्ण को मध्य राधा कृष्ण अथवा लक्ष्मी नारायण कथा तो गोटे ही अटे, परंतु राजधानी ही नाही। सेमानंकु केवल परमपिता परमात्मा व्यतीत अन्य केही राज्य देपारे ना। से जन्म स्वर्गरे हेउछि बोली कहिबे, एहा तुमे पिलामाने ही जानुछ। तुमे पिलामाने ही जन्माष्टमी संबंध में बुझाई पारिबो। श्रीकृष्ण जन्माष्टमी अछि तो राधांकर भी हेबा दरकार, कहीं उभय स्वर्ग निवासी अटंती। राधा कृष्ण ही स्वयंवर परे लक्ष्मी नारायण हेउछंती। मुख्य कथा हेला सेमानंकु एही राज्य किए देला, एही राज्य योग केबे सिखा जाइथिला एवं किए सिखाइथिला। स्वर्गरे राजयोग तो सिखा जाइ नथिब, सत्य युगरे तो सेमाने उत्तम पुरुष अटंती। कलियुग परे होइथाय सत्य युग, तेणु निश्चित रूपे कलियुग शेषरे राजयोग सिखिथिबे। जिए पुणी नूतन जन्मरे राजापद प्राप्ति करिछंती, पुरुणा दुनिया रो नुआ पावन दुनिया हेउछि। निश्चित पतित पावन ही आसीथिबे। एबे संगम जुगरे केउ धर्म रहिछि एक कथा कहाकु जाना नाही। पुरुणा दुनिया एवं नुआ दुनिया मछिरे एहा हेला पुरुषोत्तम संगम जुग, जहार गायन करा जाइछि। एही लक्ष्मी नारायण हेउछन्ति नुआ दुनिया रो मालिक। एमानंकर आत्मा को पूर्व जन्म रे परम पिता परमात्मा ही राजयोग सिखाइछन्ति, जेउ पुरुषार्थर प्रारब्ध पुणी नुआ जन्मरे मिलुछि। एहा नाम ही हेउछि कल्याणकारी पुरुषोत्तम संगम जुग। निश्चित बहुत जन्मर अंतिम जन्मरे ही एमानंकु केही जणे राजयोग सिखाइथिबे। कलि जुगरे अछि अनेक धर्म, सत्य जुगरे थिला एक देवी देवता धर्म, ओ संगम जुगरे केउ धर्म रहिछि जहा द्वारा एमाने पुरुषार्थ करि राजयोग सिखुचंती, सत्य युगरे प्रारब्ध प्राप्ति करुछंती। एवं बाबा बुझाउछंती जे संगम युगरे ब्रह्मांक द्वारा ब्राह्मण ही जन्म नेइछंती। चित्ररे मध्य रहिछि ब्रह्मा द्वारा कृष्णपुरी स्थापना, विष्णु अथवा नारायणपुरी कुहंतु, कथा तो गोटे अटे। एवं तुम्हें जानुछ जे एही पाठ पढ़िबा एवं पवित्र रहिबा द्वारा आमे कृष्णपुरी रा मालिक हेउछे। शिव भगवान उवाच रही ना, श्रीकृष्ण आत्मा ही बहुत जन्मर अंतिम जन्मरे पुणी एही ब्रह्मा हेउछंती। 84 जन्म नहीं थांती ना, एहा ला 84 जन्मर अंतिम जन्म। एहांकर ही पुणी ब्रह्मा नाम रखी थांती, नचेत पुणी ब्रह्मा केउठु आसिले? जदि ईश्वर सृष्टि रचना करिछंती तेबे ब्रह्मा विष्णु शंकर केउठारु आसिले, किपरि रचना कले, କଣ ଛୁମନ୍ତ୍ର କଲେ ଯାହାଦ୍ୱାରା ଜନ୍ମ ହେଇଗଲେ? ବାବା ହିଁ ସେମାନଙ୍କର ଇତିହାସ ବତାଉଛନ୍ତି। ପଶ୍ୟପୁତ୍ର ଗ୍ରହଣ କଲେ ନାମ ପରିବର୍ତ୍ତନ ହୁଏ। ଏହାଙ୍କର ବ୍ରହ୍ମା ନାମ ତ ନଥିଲା ନା, କହିଥାନ୍ତି ଯେ ବହୁତ ଜନ୍ମର ଅନ୍ତିମ ସମୟରେ। ତେଣୁ ନିଶ୍ଚିତ ପତିତ ମନୁଷ୍ୟ ହେଲେ ବ୍ରହ୍ମା କେଉଁଠାରୁ ଆସିଲେ କାହାକୁ ବି ଜଣା ନାହିଁ। ବହୁତ ଜନ୍ମର ଅନ୍ତିମ ଜନ୍ମ କାହାର ହେଲା, ସେହି ଲକ୍ଷ୍ମୀ ନାରାୟଣ ହିଁ ବହୁତ ଜନ୍ମ ନେଇଛନ୍ତି। ନାମ ରୂପ ଦେଶ କାଳ ବଦଳି ଯାଇଥାଏ। ଶ୍ରୀକୃଷ୍ଣଙ୍କର ଚିତ୍ରରେ 84 ଜନ୍ମର କାହାଣୀ ସ୍ପଷ୍ଟ ଭାବରେ ଲେଖା ହୋଇଛି। ଜନ୍ମାଷ୍ଟମୀରେ ଶ୍ରୀକୃଷ୍ଣଙ୍କର ଚିତ୍ର ମଧ୍ୟ ବହୁତ ବିକ୍ରି ହେଉଥିବ, କାହିଁକି ନା କୃଷ୍ଣଙ୍କର ମନ୍ଦିରକୁ ତ ସମସ୍ତେ ଯିବେ ନା, ରାଧା କୃଷ୍ଣଙ୍କର ମନ୍ଦିରକୁ ହିଁ ଯାଇଥାନ୍ତି। ଶ୍ରୀକୃଷ୍ଣଙ୍କ ସାଥିରେ ରାଧା ନିଶ୍ଚିତ ଥିବେ। ରାଧାକୃଷ୍ଣ ରାଜକୁମାର ରାଜକୁମାରୀ ହିଁ ଲକ୍ଷ୍ମୀ ନାରାୟଣ ମହାରାଜା ମହାରାଣୀ ହୋଇଥାନ୍ତି। ସେମାନେ ହିଁ 84 ଜନ୍ମ ନେଇ ପୁଣି ଅନ୍ତିମ ଜନ୍ମରେ ବ୍ରହ୍ମ ସରସ୍ୱତୀ ହୋଇଛନ୍ତି। ଅନେକ ଜନ୍ମର ଅନ୍ତିମ ଜନ୍ମରେ ବାବା ପ୍ରବେଶ କରିଲେ ଏବଂ ବ୍ରହ୍ମାଙ୍କୁ କହୁଛନ୍ତି ଯେ ତୁମେ ନିଜ ଜନ୍ମକୁ ଜାଣିନାହୁଁ, ତୁମେ ପ୍ରଥମ ଜନ୍ମରେ ଲକ୍ଷ୍ମୀ ନାରାୟଣ ଥିଲ, ପୁଣି ଏହି ଜନ୍ମ ନେଇଛ। ଦୁନିଆରେ ଅର୍ଜୁନଙ୍କୁ ଗୀତା ଜ୍ଞାନ ଶିକ୍ଷା ଦେବା କଥା କହିଦେଇଛନ୍ତି। ଅର୍ଜୁନ ଅର୍ଥାତ୍ ବ୍ରହ୍ମାଙ୍କୁ ରାଜଯୋଗ ଶିଖାଇଥାନ୍ତି, ଗୀତାର ଅର୍ଜୁନଙ୍କୁ ଅଲଗା କହିଦେଇଛନ୍ତି। ପରନ୍ତୁ ତାଙ୍କର ନାମ ଅର୍ଜୁନ ହିଁ ନୁହେଁ, ବ୍ରହ୍ମାଙ୍କର ଜୀବନ ଚରିତ୍ର ଦରକାର ନା। ପରନ୍ତୁ ବ୍ରହ୍ମା ଏବଂ ବ୍ରାହ୍ମଣଙ୍କର ବର୍ଣ୍ଣନା କେଉଁଠାରେ ବି ନାହିଁ। ଏହି କଥା ବାବା ହିଁ ବସି ବୁଝାଉଛନ୍ତି। ସବୁ ପିଲାମାନେ ଏକଥା ଶୁଣିବେ ଓ ପୁଣି ସେମାନେ ଅନ୍ୟମାନଙ୍କୁ ବୁଝାଇବେ, ଶାସ୍ତ୍ର କଥା ଶୁଣି ପୁଣି ଅନ୍ୟମାନଙ୍କୁ ବସି ଶୁଣାଇଥାନ୍ତି। ତୁମେ ବି ଶୁଣୁଛ, ପୁଣି ଶୁଣାଉଛ। ଏହା ହେଉଛି ପୁରୁଷୋତ୍ତମ ସଙ୍ଗମ ଯୁଗ ଅଧିଯୁଗ। ପୁରୁଷୋତ୍ତମ ମାସ ପଡ଼ିଲେ 13 ମାସ ହୋଇଯାଇଥାଏ। ଏହି ସଙ୍ଗମ ଯୁଗର ପର୍ବକୁ ହିଁ ପ୍ରତିବର୍ଷ ପାଳନ କରିଥାନ୍ତି। ଏହି ପୁରୁଷୋତ୍ତମ ସଙ୍ଗମ ଯୁଗ ବିଷୟରେ କାହାକୁ ହେଲେ ଜଣା ନାହିଁ। ଏହି ସଙ୍ଗମ ଯୁଗରେ ହିଁ ବାବା ଆସି ପବିତ୍ର ହେବାର ପ୍ରତିଜ୍ଞା କରାଇଥାନ୍ତି, ପତିତ ଦୁନିଆରେ ପବିତ୍ର ଦୁନିଆର ସ୍ଥାପନା କରିଥାନ୍ତି। ରକ୍ଷାବନ୍ଧନର ପର୍ବ ମଧ୍ୟ ଭାରତରେ ହିଁ ପ୍ରଚଳିତ ରହିଛି। ଭଉଣୀ ଭାଇକୁ ରାକ୍ଷୀ ବାନ୍ଧିଥାଏ, ପରନ୍ତୁ ସେହି କୁମାରୀ ପୁଣି ଅପବିତ୍ର ହୋଇଯାଉଛନ୍ତି। ବର୍ତ୍ତମାନ ବାବା ଆସି ତୁମ ମାତାମାନଙ୍କୁ ଜ୍ଞାନର କଳସ ଦେଇଛନ୍ତି, ଯେଉଁଥିରେ ବ୍ରହ୍ମାକୁମାରୀମାନେ ପବିତ୍ରତାର ପ୍ରତିଜ୍ଞା କରାଇବା ପାଇଁ ରାକ୍ଷୀ ବାନ୍ଧିଥାନ୍ତି। ବାବା କହୁଛନ୍ତି ଯେ ମାମେ କମି ୟାଦ କର, ତେବେ ଯାଇ ତୁମେ ପାବନ ହୋଇ ପବିତ୍ର ଦୁନିଆର ମାଲିକ ହୋଇପାରିବ। ବାକି କୌଣସି ରାକ୍ଷୀ ଆଦି ବାନ୍ଧିବାର ଆବଶ୍ୟକତା ନାହିଁ। ଏହି କଥା ବୁଝାଉଛନ୍ତି ଯେପରି ସାଧୁ ସନ୍ନ୍ୟାସୀ ଲୋକେ ଦାନ ମାଗିଥାନ୍ତି, କିଏ କହିଥାନ୍ତି କ୍ରୋଧର ଦାନ ଦିଅ, କିଏ କହିଥାନ୍ତି ପିଆଜ ଖାଉ ନାହିଁ। ଯିଏ ନିଜେ ଖାଉନଥିବେ ସେହିମାନେ ହିଁ ଦାନ ନେଇପାରିବେ। ସବୁଠାରୁ ମୁଖ୍ୟ ପ୍ରତିଜ୍ଞା ତ ଅବିନାଶୀ ବାବା କରାଉଛନ୍ତି, ତୁମେ ପବିତ୍ର ହେବା ପାଇଁ ଚାହୁଁଛ ତ ପତିତ ପାବନ ବାବାଙ୍କୁ ମନେ ପକାଅ। ଦ୍ୱାପର ଯୁଗରୁ ନେଇ ତୁମେ ପତିତ ହୋଇଆସିଛ, ଏବେ ସମଗ୍ର ବିଶ୍ୱ ପବିତ୍ର ହେବା ଦରକାର। ତାହା ତ ବାବା ହିଁ କରିପାରିବେ। ସମସ୍ତଙ୍କର ଗତି ସଦ୍ଗତିଦାତା କୌଣସି ମନୁଷ୍ୟ ହୋଇପାରିବେ ନାହିଁ। ବାବା ହିଁ ପବିତ୍ର ହେବାର ପ୍ରତିଜ୍ଞା କରାଉଛନ୍ତି। ଭାରତ ପବିତ୍ର ସ୍ୱର୍ଗ ଥିଲା ନା, ପତିତ ପାବନ ସେହି ପରମପିତା ପରମାତ୍ମା ହିଁ ଅଟନ୍ତି। ଶ୍ରୀକୃଷ୍ଣଙ୍କୁ ତ ପତିତ ପାବନ କୁହାଯିବ ନାହିଁ, ସେ ତ ଜନ୍ମ ନେଇଥାନ୍ତି, ତାଙ୍କର ତ ମା ବାପା ମଧ୍ୟ ଦେଖାଇଛନ୍ତି। ଏକ ଶିବଙ୍କର ହିଁ ଅଲୌକିକ ଜନ୍ମ ହୋଇଥାଏ, ସେ ନିଜେ ହିଁ ନିଜର ପରିଚୟ ଦେଇଥାନ୍ତି କି ମୁଁ ସାଧାରଣ ଶରୀରରେ ପ୍ରବେଶ କରିଥାଏ, ଶରୀର ଆଧାର ନିଶ୍ଚିତ ନେବାକୁ ପଡ଼ିଥାଏ। ମୁଁ ଜ୍ଞାନର ସାଗର ପରମା ପିତା, ପତିତ ପାବନ ତୁମମାନଙ୍କୁ ରାହାଯୋଗ ଶିଖାଉଛି। ବାବା ହିଁ ସ୍ୱର୍ଗର ରଚୟିତା ଅଟନ୍ତି ଏବଂ ନରକର ବିନାଶ କରାଇଥାନ୍ତି। ଯେତେବେଳେ ସ୍ୱର୍ଗ ଥାଏ ସେତେବେଳେ ନରକ ନ ଥାଏ। ଏବେ ପୁରା ରୌରବ ନରକ ହୋଇଯାଇଛି। ଯେତେବେଳେ ବିଲକୁଲ ତମ ପ୍ରଧାନ ନରକ ହୋଇଯାଇଥାଏ ସେତେବେଳେ ହିଁ ବାବା ଆସି ସତପ୍ରଧାନ ସ୍ୱର୍ଗ ତିଆରି କରିଥାନ୍ତି। ଶହେ ଶତକଡ଼ା ଅତୀତରୁ ଶହେ ଶତକଡ଼ା ପବିତ୍ର କରିଥାନ୍ତି। ପ୍ରଥମ ଜନ୍ମ ନିଶ୍ଚିତ ସତପ୍ରଧାନ ହିଁ ମିଳିବ। ପିଲାମାନଙ୍କୁ ବିଚାର ସାଗର ମନ୍ଥନ କରି ଭାଷଣ କରିବାର ଅଛି। ବୁଝାଇବା ତ ପ୍ରତ୍ୟେକଙ୍କର ଭିନ୍ନ ଭିନ୍ନ ଧରଣର ହେବ। ବାବା ବି ଆଜି ଗୋଟିଏ କଥା, କାଲି ପୁଣି ଅନ୍ୟ କଥା ବୁଝାଇବେ। ଗୋଟିଏ ପ୍ରକାର କଥା ତ ବୁଝାଇବେ ନାହିଁ। ଭାବନ୍ତୁ ଟେପ୍ରେ କିଏ ଆକୁରେଟ୍ ଶୁଣିଲେ ବି ପୁଣି ଠିକ୍ ସେହିପରି ଶୁଣାଇ ପାରିବେ ନାହିଁ। ନିଶ୍ଚିତ ଫରକ ରହିବ। ବାବା ଯାହା ଶୁଣାଉଛନ୍ତି ତୁମେ ଜାଣୁଛ ଯେ ଡ୍ରାମାରେ ସବୁ ନିର୍ଦ୍ଧାରିତ ହୋଇ ରହିଛି। ଅକ୍ଷର ଅକ୍ଷର ଯାହା କଳ୍ପ ପୂର୍ବେ ଶୁଣାଇଥିଲେ ତାହା ପୁଣି ଆଜି ଶୁଣାଉଛନ୍ତି। ଏହା ରେକର୍ଡରେ ଭରା ହୋଇ ରହିଛି। ଭଗବାନ ନିଜେ କହିଛନ୍ତି ଯେ ମୁଁ 5000 ବର୍ଷ ପୂର୍ବେ ଅବିକଳ ଅକ୍ଷରେ ଅକ୍ଷରେ ଯେପରି ଶୁଣାଇଥିଲି ତାହା ଶୁଣାଉଛି। ଏହା ପୂର୍ବ ପ୍ରସ୍ତୁତ ହୋଇଥିବା ଡ୍ରାମା ଅଟେ। ଏଥିରେ ବିସାମାନ୍ୟତମ ଫରକ ହୋଇପାରିବ ନାହିଁ। ଏତେ ଛୋଟ ଆତ୍ମାରେ କେତେ ରେକର୍ଡ ଭରା ହୋଇ ରହିଛି। ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ କେବେ ହୋଇଥିଲା ଏ କଥା ମଧ୍ୟ ପିଲାମାନେ ବୁଝିଛନ୍ତି। 5000 ବର୍ଷରୁ କିଛି ଦିନ କମ୍ ବୋଲି କହିବେ, କାହିଁକି ନା ଏବେ ପାଠ ପଢୁଛନ୍ତି, ନୂଆ ଦୁନିଆର ସ୍ଥାପନା ହେଉଛି। ପିଲାମାନଙ୍କ ହୃଦୟରେ କେତେ ଖୁସି ରହିଛି। ତୁମେ ଜାଣୁଛ ଯେ କୃଷ୍ଣଙ୍କର ଆତ୍ମା 84 ଜନ୍ମର ଚକ୍ର ଲଗାଉଛି। ଏବେ ପୁଣି ସେ କୃଷ୍ଣଙ୍କର ନାମ ରୂପରେ ଆସୁଛନ୍ତି। ଚିତ୍ରରେ ଦେଖାଯାଇଛି ଯେ ପୁରୁଣା ଦୁନିଆକୁ ଲାତ ମାରୁଛନ୍ତି, ନୂଆ ଦୁନିଆ ହାତରେ ରହିଛି। ଶ୍ରୀକୃଷ୍ଣ ଏବେ ପାଠ ପଢୁଛନ୍ତି, ତେଣୁ କୁହାଯାଉଛି ଯେ ଶ୍ରୀକୃଷ୍ଣ ଆସୁଛନ୍ତି। ନିଶ୍ଚିତ ଭାବେ ବହୁତ ଜନ୍ମର ଅନ୍ତରେ ହିଁ ଆସି ପଢ଼ାଇବେ। ଏହି ପାଠପଢ଼ା ଶେଷ ହେବ ତ ଶ୍ରୀକୃଷ୍ଣ ଜନ୍ମ ନେବେ। ପାଠପଢ଼ା ଶେଷ ହେବା ପାଇଁ ବାକି ଅଳ୍ପ ସମୟ ଅଛି। ନିଶ୍ଚିତ ଅନେକ ଧର୍ମର ବିନାଶ ହେବା ପରେ ହିଁ ଶ୍ରୀକୃଷ୍ଣଙ୍କର ଜନ୍ମ ହେବ। କୃଷ୍ଣପୁରୀରେ କେବଳ ଜଣେ ଶ୍ରୀକୃଷ୍ଣ ତ ରହିବେ ନାହିଁ, ସମଗ୍ର କୃଷ୍ଣପୁରୀ ହେବ। ଏହି ବ୍ରାହ୍ମଣମାନେ ହିଁ ରାଜଯୋଗ ଶିଖି ଦେବତା ପଦ ପ୍ରାପ୍ତ କରିବେ। ଦେବତାମାନେ ଜ୍ଞାନ ଆଧାରରେ ହିଁ ଦେବୀ ଦେବତା ହେଉଛନ୍ତି। ବାବା ଆସି ପାଠ ପଢ଼ାଇ ମନୁଷ୍ୟରୁ ଦେବତା କରିଥାନ୍ତି। ଏହା ପାଠଶାଳା ଅଟେ। ଏଥିରେ ସବୁଠାରୁ ବେଶୀ ସମୟ ଲାଗିଥାଏ। ପାଠପଢ଼ା ତ ସହଜ ଅଟେ, ବାକି ଯୋଗରେ ପରିଶ୍ରମ କରିବାକୁ ପଡ଼ିଥାଏ। ତୁମେ କହିପାରିବ ଯେ ପରମପିତା ପରମାତ୍ମାଙ୍କ ଦ୍ୱାରା ଶ୍ରୀକୃଷ୍ଣଙ୍କର ଆତ୍ମା ଏବେ ରାଜଯୋଗ ଶିଖୁଛନ୍ତି। ଶିବ ବାବା ବିଷ୍ଣୁପୁରୀର ରାଜ୍ୟ ଦେବା ପାଇଁ ବ୍ରହ୍ମାଙ୍କ ଦ୍ୱାରା ଆମ ଆତ୍ମାମାନଙ୍କୁ ପଢ଼ାଉଛନ୍ତି। ଆମେ ପ୍ରଜାପିତା ବ୍ରହ୍ମାଙ୍କର ସନ୍ତାନ ବ୍ରାହ୍ମଣ ବ୍ରାହ୍ମଣୀ ଅଟୁ। ଏହା ଅଟେ ସଙ୍ଗମ ଯୁଗ। ଏହା ବହୁତ ଛୋଟ ଯୁଗ ଅଟେ। ଚୁଟି ସବୁଠାରୁ ଛୋଟ ହୋଇଥାଏ ନା, ପୁଣି ତାହାଠାରୁ ବଡ଼ ହେଲା ମୁଖ, ତାଠାରୁ ବଡ଼ ହାତ, ତାଠାରୁ ବଡ଼ ପେଟ, ପୁଣି ତାଠାରୁ ବଡ଼ ଗୋଡ଼, ବିରାଟ ରୂପ ଦେଖାଇଥାନ୍ତି। ପରନ୍ତୁ ଏ ରୂପ କାହାର କେହି ବୁଝିପାରନ୍ତି ନାହିଁ। ତୁମ ପିଲାମାନଙ୍କୁ ଏହି 84 ଜନ୍ମର ଚକ୍ରର ରହସ୍ୟ ବୁଝାଇବାକୁ ହେବ। ଶିବ ଜୟନ୍ତୀ ପରେ କୃଷ୍ଣ ଜୟନ୍ତୀ ଆସିଥାଏ। ତୁମ ପିଲାମାନଙ୍କ ପାଇଁ ଏହା ସଙ୍ଗମ ଯୁଗ ଅଟେ। ତୁମ ପାଇଁ କଳିଯୁଗ ଶେଷ ହୋଇଗଲା। ବାବା କହୁଛନ୍ତି, ମିଠା ସନ୍ତାନ ଗଣ, ଏବେ ମୁଁ ଆସିଛି ତୁମକୁ ସୁଖଧାମ ଶାନ୍ତିଧାମକୁ ନେଇଯିବା ପାଇଁ। ତୁମେ ସୁଖଧାମର ନିବାସୀ ଥିଲ, ପୁଣି ଦୁଃଖଧାମକୁ ଆସିଛ। ଡାକୁଛ ଯେ ବାପା, ଏହି ପୁରୁଣା ଦୁନିଆକୁ ଆସ, ଏହା ତୁମ ଦୁନିଆ ତ ନୁହେଁ। ଏବେ ତୁମେ କ'ଣ କରୁଛ? ଯୋଗ ବଳରେ ନିଜର ଦୁନିଆ ସ୍ଥାପନ କରୁଛ। କୁହାଯାଇଛି ଯେ ଅହିଂସା ପରମ ଦେବୀ ଦେବତା ଧର୍ମ ଅଟେ। ତୁମକୁ ଅହିଂସକ ହେବାକୁ ପଡ଼ିବ, ନା ବିକାରଗ୍ରସ୍ତ ହେବାର ଅଛି, ନା ଲଢ଼େଇ ଝଗଡ଼ା କରିବାର ଅଛି। ବାବା କହୁଛନ୍ତି ଯେ ମୁଁ ପ୍ରତି 5000 ବର୍ଷ ପରେ ଆସୁଛି, ଲକ୍ଷ ଲକ୍ଷ ବର୍ଷାର କଥା ହିଁ ନୁହେଁ। ବାବା କହୁଛନ୍ତି ଯେ ଯଜ୍ଞ ତପ ଦାନ ପୁଣ୍ୟ ଆଦି କରି ତୁମେ ତଳକୁ ଖସି ଯାଇଛ। ଜ୍ଞାନ ଦ୍ୱାରା ହିଁ ସଦ୍ଗତି ହୋଇଥାଏ। ମନୁଷ୍ୟମାନେ କୁମ୍ଭକର୍ଣ୍ଣ ନିଦରେ ଶୋଇପଡ଼ିଛନ୍ତି, ଯିଏକି ବିଲକୁଲ ଉଠୁ ହିଁ ନାହାନ୍ତି। ଏଣୁ ବାବା କହୁଛନ୍ତି ଯେ ମୁଁ କଳ୍ପ କଳ୍ପ ଆସୁଛି, ମୋର ବି ଡ୍ରାମାରେ ଅଭିନୟ ରହିଛି, ଅଭିନୟ ଛାଡ଼ି ମୁଁ ମଧ୍ୟ କିଛି କରିପାରିବି ନାହିଁ। ମୁଁ ପବିତ୍ର ଡ୍ରାମାର ବନ୍ଧନରେ ବନ୍ଧା ହୋଇଛି, ସଠିକ ସମୟରେ ଆସିଥାଏ। ଡ୍ରାମାର ଯୋଜନା ଅନୁସାରେ ମୁଁ ତୁମ ପିଲାମାନଙ୍କୁ ପୁନର୍ବାର ଘରକୁ ନେଇଯାଉଛି। ଏବେ କହୁଛି ମନମନା ଭବ, ପରନ୍ତୁ ଏହାର ଅର୍ଥ କେହି ଜାଣିନାହାନ୍ତି। ବାବା କହୁଛନ୍ତି ଯେ ଦେହର ସର୍ବସମ୍ବନ୍ଧ ଛାଡ଼ି ମତେ ମନେ ପକାଅ, ଏବେ ପବିତ୍ର ହୋଇଯିବ। ପିଲାମାନେ ପରିଶ୍ରମ କରିଥାନ୍ତି ବାବାଙ୍କୁ ମନେ ପକାଇବା ପାଇଁ। ଏହା ଗୋଟିଏ ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ, ସମଗ୍ର ବିଶ୍ୱକୁ ସଦ୍ଗତି ଦେବା ପାଇଁ ଅନ୍ୟ କୌଣସି ଈଶ୍ୱରୀୟ ବିଶ୍ୱବିଦ୍ୟାଳୟ ହୋଇପାରିବ ନାହିଁ। ଈଶ୍ୱର ପିତା ସ୍ୱୟଂ ଆସି ସମଗ୍ର ବିଶ୍ୱକୁ ପରିବର୍ତ୍ତନ କରିଥାନ୍ତି, ନରକକୁ ସ୍ୱର୍ଗରେ ପରିଣତ କରିଥାନ୍ତି। ଯାହା ଉପରେ ତୁମେ ରାଜତ୍ୱ କରିବ, ଶିବଙ୍କୁ ବବୁଲନାଥ ମଧ୍ୟ କହିଥାନ୍ତି, କାହିଁକି ନା ସେ ଆସି ତୁମକୁ କାମ ବିକାରରୁ ମୁକ୍ତ କରି ପବିତ୍ର କରିଥାନ୍ତି। ଭକ୍ତି ମାର୍ଗରେ ତ ବହୁତ ଦେଖାଣିଆ କଥା ସବୁ ରହିଛି, ଏଠାରେ ତ ଶାନ୍ତିରେ ମନେ ପକାଇବାକୁ ହେବ। ସନ୍ନ୍ୟାସୀମାନେ ତ ଅନ୍ୟ ପ୍ରକାରର ହଟଯୋଗ ଆଦି କରିଥାନ୍ତି, ସେମାନଙ୍କର ତ ନିବୃତ୍ତି ମାର୍ଗ ହିଁ ଅଲଗା ଅଟେ। ସେମାନେ ବ୍ରହ୍ମଙ୍କୁ ମାନନ୍ତି, ବ୍ରହ୍ମଯୋଗୀ ତତ୍ତ୍ୱଯୋଗୀ ଅଟନ୍ତି। ବ୍ରହ୍ମ ତ ଥିଲା ଆତ୍ମାମାନଙ୍କର ରହିବାର ସ୍ଥାନ, ଯାହାକୁ ବ୍ରାହ୍ମଣ ବୋଲି କୁହାଯାଉଛି। ସେମାନେ ପୁଣି ବ୍ରହ୍ମକୁ ଭଗବାନ ବୋଲି ମାନିଥାନ୍ତି, କହିଥାନ୍ତି ବ୍ରହ୍ମରେ ଲୀନ ହୋଇଯିବେ, ଅର୍ଥାତ୍ ଆତ୍ମାକୁ ବିନାଶୀ ସିଦ୍ଧ କରୁଛନ୍ତି। ବାବା କହୁଛନ୍ତି ଯେ ମୁଁ ହିଁ ଆସି ସମସ୍ତଙ୍କର ସଦ୍ଗତି କରିଥାନ୍ତି, ସେ ହେଲେ ହୀରା ସମାନ, ପୁଣି ତୁମକୁ ସୁବର୍ଣ୍ଣ ଯୁଗକୁ ନେଇଯାଉଛନ୍ତି। ତୁମର ମଧ୍ୟ ଏହା ହୀରା ପରି ଜନ୍ମ ଅଟେ, ତୁମେ ପୁଣି ସୁବର୍ଣ୍ଣ ଯୁଗରେ ଆସିବ। ଏହି ଜ୍ଞାନ ତୁମକୁ ବାବା ହିଁ ଆସି ପଢ଼ାଉଛନ୍ତି, ଯାହାଦ୍ୱାରା ତୁମେ ଦେବତା ହେଉଛ। ପୁଣି ଏହି ଜ୍ଞାନ ପ୍ରାୟ ଲୋପ ହୋଇଯିବ। ଏହି ଲକ୍ଷ୍ମୀନାରାୟଣଙ୍କୁ ମଧ୍ୟ ରଚୟିତା ଏବଂ ରଚନାର ଜ୍ଞାନ ଜଣା ନାହିଁ। ଆଚ୍ଛା, ମିଠା ମିଠା ସିକିଲଧେ ସନ୍ତାନମାନଙ୍କ ପ୍ରତି ମାତାପିତା ବାପାଦାଦାଙ୍କର ମଧୁର ସ୍ନେହ ସମ୍ପନ୍ନ ଶୁଭେଚ୍ଛା ଏବଂ ସୁପ୍ରଭାତ। ଆତ୍ମିକ ପିତାଙ୍କର ଆତ୍ମିକ ସନ୍ତାନମାନଙ୍କୁ ନମସ୍ତେ। ଆମ ସମସ୍ତ ଆତ୍ମିକ ସନ୍ତାନମାନଙ୍କର ଆତ୍ମିକ ପିତାଙ୍କୁ ନମସ୍ତେ ଏବଂ ସୁପ୍ରଭାତ। ଧାରଣା ପାଇଁ ମୁଖ୍ୟ ସାରାଂଶ ଧାରଣା ନମ୍ବର 1। ଏହି ପୁରୁଣା ଦୁନିଆରେ ରହି ଡବଲ ଅହିଂସକ ହୋଇଛି, ଯୋଗବଳ ଆଧାରରେ ନିଜର ନୂଆ ଦୁନିଆ ସ୍ଥାପନ କରିବାକୁ ହେବ, ନିଜର ଜୀବନକୁ ହୀରା ସମାନ କରିବାକୁ ହେବ। ଧାରଣା ନମ୍ବର ଦୁଇ ବାବା ଯାହା ଶୁଣାଉଛନ୍ତି ତାହା ଉପରେ ବିଚାର ସାଗର ମନ୍ଥନ କରି ଅନ୍ୟମାନଙ୍କୁ ଶୁଣାଇବାକୁ ହେବ। ସର୍ବଦା ନିଶା ରହୁଛେ। ଏହି ପାଠପଢ଼ା ଶେଷ ହେଲେ ଆମେ ଶ୍ରୀକୃଷ୍ଣ ପୁରୀକୁ ଯିବୁ। ଆଜିର ବରଦାନ ଅପବିତ୍ରତାର ଚିହ୍ନବର୍ଣ୍ଣକୁ ମଧ୍ୟ ସମାପ୍ତ କରି ହିଜ୍ ହୋଲିନେସ୍ ଅର୍ଥାତ୍ ପବିତ୍ର ଆତ୍ମାର ଉପାଧି ପ୍ରାପ୍ତ କରିଥିବା ହୋଲି ହଂସ ହୁଅ। ବର୍ତ୍ତମାନଙ୍କ ବାବା ବିସ୍ତାରରେ ଶୁଣାଉଛନ୍ତି, ଯେପରି ହଂସ କେବେ ହେଲେ ଗୋଡ଼ି ପଥର ଗ୍ରହଣ କରେ ନାହିଁ କିନ୍ତୁ ରତ୍ନକୁ ଗ୍ରହଣ କରେ, ସେହିପରି ହୋଲି ହଂସ ପିଲାମାନେ ମଧ୍ୟ କାହାର ଅବଗୁଣ ଅର୍ଥାତ୍ ଗୋଡ଼ି ପଥରକୁ ଧାରଣ କରିବେ ନାହିଁ। ସେମାନେ ବ୍ୟର୍ଥ ଏବଂ ସମର୍ଥକୁ ଅଲଗା କରି ବ୍ୟର୍ଥକୁ ଛାଡ଼ି ଦେଇଥାନ୍ତି, ସମର୍ଥକୁ ଗ୍ରହଣ କରିଥାନ୍ତି। ଏହିଭଳି ହଲିହଂସମାନେ ହିଁ ପବିତ୍ର ଶୁଦ୍ଧ ଆତ୍ମା ଅଟନ୍ତି। ସେମାନଙ୍କ ଆହାର ବ୍ୟବହାର ସବୁକିଛି ଶୁଦ୍ଧ ହୋଇଥାଏ। ଯେତେବେଳେ ଅଶୁଦ୍ଧ ଅର୍ଥାତ୍ ଅପବିତ୍ରତାର ଚିହ୍ନବର୍ଣ୍ଣ ସମାପ୍ତ ହୋଇଯିବ, ତେବେ ଯାଇ ଭବିଷ୍ୟତରେ ଇଜ୍ ହୋଲିନେସ୍ର ଉପାଧି ପ୍ରାପ୍ତ ହେବ। ସେଥିପାଇଁ କେବେ ବି ଭୁଲରେ ମଧ୍ୟ ତାହାର ଅବଗୁଣକୁ ଧାରଣ କର ନାହିଁ। ସ୍ଲୋଗାନ ସର୍ବଂଶ ତ୍ୟାଗୀ ତାଙ୍କୁ କୁହାଯିବ, ଯେଉଁମାନେ ପୁରୁଣା ସ୍ୱଭାବ ସଂସ୍କାରର ବଂଶକୁ ମଧ୍ୟ ତ୍ୟାଗ କରିଥାନ୍ତି। ଅବ୍ୟକ୍ତ ଇସାରା, ଯଦି ସହଜ ଯୋଗୀ ହେବାକୁ ଚାହୁଁଛ ତେବେ ପରମାତ୍ମା ସ୍ନେହର ଅନୁଭବୀ ହୁଅ। ସହଜ ଯୋଗୀ ହେବା ପାଇଁ ହେଲେ ପରମାତ୍ମ ସ୍ନେହର ଅନୁଭବୀ ହୁଅ। ଯେକୌଣସି କାର୍ଯ୍ୟ କରୁଥିଲେ ମଧ୍ୟ ବାବାଙ୍କ ସ୍ମୃତିରେ ଲକ୍ଷ୍ମୀ ରହିଥାଉ। କୌଣସି ବି କଥାର ବିସ୍ତାରକୁ ନ ଯାଇ ବିସ୍ତାରକୁ ବିନ୍ଦୁ ଲଗାଇ ବିନ୍ଦୁ ଭିତରେ ସମାହିତ କରିଦିଅ। ବିନ୍ଦୁ ହୋଇଯାଅ ଏବଂ ବିନ୍ଦୁ ଲଗାଇ ଦିଅ, ତେବେ ସାରା ବିସ୍ତାର ବା ପୁରା ଜାଲଟି ଗୋଟିଏ ସେକେଣ୍ଡରେ ସମାପ୍ତ ହୋଇଯିବ। ତୁମର ସମୟ ବଞ୍ଚିବ ଏବଂ ତୁମେ ମେହନତରୁ ମୁକ୍ତ ହୋଇଯିବ। ତାପରେ ତୁମେ ବିନ୍ଦୁ ହୋଇ ବିନ୍ଦୁରେ ଲଭ୍ଲିନ ହୋଇଯିବ। ଓମ୍ ଶାନ୍ତି।